ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଆଜି ଉପରବେଳା ସେ ଭୁବନେଶ୍ୱର ବିମାନ ବନ୍ଦରନୁ ପହଞ୍ଚବେ। ଆଇବା 7 ତାରିଖ ତକ ରାଷ୍ଟ୍ରପତି ଓଡ଼ିଶାନୁ ରହିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କର ନୂଆ ପ୍ରତିମୂର୍ତ୍ତିକେ ଉନ୍ମୋଚନ କରବେ। ଇତାର ସହିତ ଭୁବନେଶ୍ୱରନୁ ଥିବାର ଆଦିବାସୀମାନଙ୍କର ଇଷ୍ଟଦେବ ମାରାମ୍ବୁରୁଙ୍କର ଜାଗା ଆଦିମ ୱାୱର ଜାର୍ପା ଜାହେର ପରିଦର୍ଶନ କରିବେ। ଆଇବାକାଲ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଶ୍ରୀ ମହାପ୍ରଭୁମାନଙ୍କର ଦର୍ଶନ କରିବେ। ଇତା ଋତୁରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75 ନମ୍ବର ବାର୍ଷିକ ଉତ୍ସବ ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିନୁ ନୌସେନା ଦିବସ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିସେମ୍ବର 5 ତାରିଖ ଦିନ ରାଷ୍ଟ୍ରପତି ଭୁବନେଶ୍ୱରର ଓଡ଼ିଶା କୃଷି ଆର୍ ବୈଷୟିକ ବିଶ୍ୱବିଦ୍ୟାଳୟର 40 ନମ୍ବର ସମାବର୍ତ୍ତନ ଉତ୍ସବଟି ଯୋଗଦେବେ। ଇତା ଋତୁରୁ ଭୁବନେଶ୍ୱରର ନ୍ୟାୟିକ ଅଦାଲତର ନୂଆ କମ୍ପ୍ଲେକ୍ସକେ ଉଦ୍ଘାଟନ କରିବେ। ଡିସେମ୍ବର 6 ଆଉ 7 ତାରିଖ ଦିନ ରାଷ୍ଟ୍ରପତି ମୟୂରଭଞ୍ଜ ରାଇରଙ୍ଗପୁରନୁ ଯୋଗ ଦେଇକରି ଭିନ୍ ଭିନ୍ ରେଲ୍ ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଗଡ଼ଠାରେ ଆଜି 3ଟା ନୂଆ ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆର୍ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଲ ରୂପାୟନକେ ଦେଶ ଉଦ୍ଦେଶ୍ୟ ଉତ୍ସର୍ଗ କରିବେ। ଏହି କାର୍ଯ୍ୟକ୍ରମଟି ଆଇନମାନଙ୍କର ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶନ କରାଯିବା, କ୍ରାଇମ୍ ସିନ୍ ତଦନ୍ତକେ ନେଇକରି ଗୋଟିଏ ଲାଇଭ୍ ପ୍ରଦର୍ଶନୀ ହେବା, ଯେମିତି ନୂଆ ଆଇନ କାର୍ଯ୍ୟକାରୀ ହେଉଥିବାର ଦେଖବାରକେ ମିଳିବା। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ସୁରକ୍ଷିତ ସମାଜ, ବିକଶିତ ଭାରତ, ଦଣ୍ଡ ନୁ ନ୍ୟାୟତକ। ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ଅଛି। ବାତ୍ୟା ଦାନା ମୁକାବିଲାନୁ ନେଇକରି ମାଓବାଦୀ ଦମନ ତକ ସବୁ ଲକ୍ଷ୍ୟକେ ସଫଳତାର ସାଙ୍ଗେ ସାମ୍ନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିଧାନସଭାନୁ ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ରାଜ୍ୟ ମାଓବାଦୀ ଦମନ ଲାଗି ଓଏସ୍ଏସ୍ ବାହିନୀଥି 3009 ପଦବୀ ପୂରଣ କରବାରକେ ଅନୁମୋଦନ ଦିଆଯାଇଛି। ଇତାର ସହିତ କେନ୍ଦ୍ର ସରକାରଙ୍କୁ ଗୋଟିଏ ହେଲିକପ୍ଟର ଭିଲ୍ ମଗାଯାଇଛି। ସେନ୍ତା ପୁଲିସ ବିଭାଗକେ ଅତିକା ଶକ୍ତିଶାଳୀ ଆର୍ ସକ୍ରିୟ କରାଯାଉଛି। ଖାଲି ଥିବାର 2922 ପଦବୀ ପୂରଣ ଲାଗି ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରବାର ଲାଗି ଗୋଟିଏ ଟାସ୍କଫୋର୍ସ ଗଠନ କରିଛନ୍। ଓଡ଼ିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାଥି ସବୁ ବର୍ଗକେ ସାମିଲ କରବାର ଲାଗି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା। ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ନିଯୁକ୍ତ କରାଯାଇଥିବାର ବେଳେ ସଦସ୍ୟ ଭାବେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆର୍ ଦକ୍ଷିଣାଞ୍ଚଳର 2 ଜଣ ସାଂସଦ, 5 ଜଣ ବିଧାୟକଙ୍କୁ ରଖାଯାଇଛି। ସେନ୍ତା ଏହି ଟାସ୍କଫୋର୍ସଟି 3 ଜଣ ଏକ୍ସ ଅଫିସିଓ ମେମ୍ବର ଭିଲ୍ ରହିଛନ୍। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ କେନ୍ତା ଗଠନ ହେବା, କେନ୍ କେନ୍ ଜିଲ୍ଲା ଏଥି ସାମିଲ ହେବେ, ସେ ବାବଦେ 30 ଦିନ ଭିତରେ ରିପୋର୍ଟ ଦେବାରକେ ଟାସ୍କଫୋର୍ସକେ କୁହାଯାଇଛି। ରାଜ୍ୟର ଦକ୍ଷତା ବିକାଶ କ୍ଷେତ୍ରକେ ଆହୁରି ବରକସ କରାଯିବା, ସୂଚନା ପ୍ରଯୁକ୍ତି ଆଇଟି ସକ୍ଷମ ହେବାର ଆଉ ସେମିକଣ୍ଡକ୍ଟର କ୍ଷେତ୍ରଥି ଛାତ୍ରଛାତ୍ରୀଙ୍କୁ ତାଲିମ ଦେବାରକେ ଜୋର୍ ଦିଆଯିବା। ଏଥିର୍ଲାଗି ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ସାଙ୍ଗେ ସିଙ୍ଗାପୁରର ଗୋଟିଏ ଶିକ୍ଷାନୁଷ୍ଠାନ ପ୍ରତିନିଧିମାନେ ଆଲୋଚନା କରିଛନ୍। ସାରା ପୃଥିନୁ ଗୋଟିଏ ତିଥିଥି ରଥଯାତ୍ରା ପାଳନ କରାଯିବା, ଏତାକେ ନେଇକରି ଗଲାକାଲି ପୁରୀ ଶ୍ରୀନଗର ନ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାତି ଗୋଟିଏ ବୈଠକ ହୋଇଯାଇଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରନୁ ନିୟମାବଳୀକେ ସମକୁ ମାନବାରକେ ପଡ଼ବା, ଏ ପରମ୍ପରା ଅନୁସାରେ ହିଁ ରଥଯାତ୍ରା ପାଳନ କରାଯିବାକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଆଜି ହେଉଛି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ। 1992 ମିଳିତ ଜାତିସଂଘ ଆଜିର ଦିନକେ ଭିନ୍ନକ୍ଷମ ଦିବସ ଭାବେ ପାଳନ କରୁଛେ। ଭିନ୍ନକ୍ଷମ ଲୋକମାନଙ୍କର ବିକାଶ, ଉନ୍ନତି, ସୁରକ୍ଷା ଆର୍ ସମାଜନ ସେମାନଙ୍କୁ ସମାନ ସୁବିଧା ଦେବାର ଲାଗି ଦିବସ ପାଳନ କରାଯାଉଛେ। ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଟି କହିଛନ୍ ଯେ ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କର ଉନ୍ନତି ଲାଗି ସବୁବେଳେ ଚେଷ୍ଟା ଜାରି ରଖିଛନ୍। ଆଇବା ଦିନେ ଓଡ଼ିଶା ଭିନ୍ନକ୍ଷମମାନଙ୍କର ଲାଗି ଗୋଟିଏ ଆଦର୍ଶ ରାଜ୍ୟ ହେବା ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍। ଏହି ଦିବସ ଅବସରରେ ଭୁବନେଶ୍ୱରନ ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଗୋଟିଏ ଶପଥ ଗ୍ରହଣ ସମାରୋହ କରାଯାଉଛି। ଚଲତି ଖରିଫ ଋତୁଟି ଧାନ ବିକ୍ରି ଲାଗି ଚାଷୀମାନଙ୍କର ଭିତରେ ସଚେତନତା ସୃଷ୍ଟି କରବାର ଲାଗି ରାଜ୍ୟ ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପାଲା ଦାସକାଠିଆ ବାଗିର ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଏ ଧାନ ଘିନାର ବାର୍ତ୍ତା ଦିଆଯାଉଛି। କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଭିନ୍ ଭିନ୍ ପଞ୍ଚାୟତ ବୁଲିକରି ଧାନ ବାବଦେ ଚାଷୀମାନଙ୍କୁ ଜଣାଉଛନ୍। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।